नमो भगवते वासुदेवाय
ଅନୁବାଦ କହନ୍ତି ନାଦମଣି କହୁଛନ୍ତି ଯେ ଏଇ ପ୍ରକାର ବ୍ୟକ୍ତି ଯିଏକି ବଡ଼ କ୍ରୁର ଭାବରେ ପଶୁମାନଙ୍କୁ ହତ୍ୟା କରନ୍ତି, ଏ ପ୍ରକାର ପଶୁପତ ଯଜ୍ଞ କରନ୍ତି, ସେ ବ୍ୟକ୍ତିଙ୍କୁ ଦେଖି ପଶୁଗଣ ଭାବନ୍ତି ଯେ ଏଇ କ୍ରୁର ବ୍ୟକ୍ତି ଏ ପ୍ରକାର ପଶୁ ଯଜ୍ଞ ଯେ କରୁଛନ୍ତି ସେ ଯଜ୍ଞ ପ୍ରକୃତ ଉଦ୍ଦେଶ୍ୟ ପ୍ରତି ଅଜ୍ଞ ଅଟନ୍ତି ଏବଂ କେବଳ ଆମମାନଙ୍କୁ ଅନ୍ୟମାନଙ୍କୁ ହତ୍ୟା କରି ସନ୍ତୋଷ ପାଆନ୍ତି, ସେ ଓନ୍ଲି କିଲାସ୍ ନିଶ୍ଚିତ ଭାବରେ ଆମକୁ ହତ୍ୟା କରିବ। ନିର୍ଯକ୍ଷମାଣ ଦୃଷ୍ଟ୍ୱା ଭୂତାନି ବିଭ୍ରତି ଏସ ମା କରୁଣ ହନ୍ୟାତ୍ ଏଦଶଜ୍ଞ ହେସୁ ତୃପ୍ ଧ୍ରୁବଂ। ଯୁଧିଷ୍ଠିର ମହାରାଜଙ୍କୁ ଶ୍ରୀ ନାରଦ ମୁନି କହୁଛନ୍ତି ପଶୁ ହତ୍ୟା ସମ୍ବନ୍ଧରେ ଯଜ୍ଞରେ ପଶୁପଥ ଯେଉଁ କଥା ପ୍ରଚଳନ ଅଛି ସେ ବିଷୟରେ ଆମେ କାଲି କହିଥିଲେ। ସେ ଶ୍ରୀମନ୍ ମହାପ୍ରଭୁ କାଜି ସହିତ ଯେତେବେଳେ ବାର୍ତ୍ତାଳାପ କରୁଥିଲେ ଏ ସମ୍ବନ୍ଧରେ କଥାବାର୍ତ୍ତା ହୋଇଛନ୍ତି। ବେଦରେ ଯାହା ଯଜ୍ଞରେ ପଶୁବଦ୍ଧ କଥା ଅଛି ତାହା ପ୍ରକୃତରେ ପଶୁକୁ ହତ୍ୟା କରାଯାଏ ନା ବା ପଶୁର କିଛି କ୍ଷତି ହୁଏ ନା। ବେଦଜ୍ଞ ପଣ୍ଡିତମାନେ ବେଦମନ୍ତ୍ର ସଠିକ୍ ଭାବରେ ଉଚ୍ଚାରଣ କରି ନିର୍ଭୁଲ ଭାବରେ ଉଚ୍ଚାରଣ କରି ବେଦମନ୍ତ୍ର ପରୀକ୍ଷା ଦିଅନ୍ତି। ତଦ୍ୱାରା ଜରଦ୍ଗବ ଗୋରୁ ବା ପଶୁ ବୃଦ୍ଧ ଗୋରୁ ବା ପଶୁ ଯେଉଁ କଷ୍ଟ ପାଉଥାଏ ବାର୍ଦ୍ଧକ୍ୟ ଯୋଗୁଁ ତାହା ସେ ତା ପ୍ରତି ସେମାନେ କୃପା ପ୍ରଦର୍ଶନ କରନ୍ତି କରି ବେଦମନ୍ତ୍ର ଉଚ୍ଚାରଣ କରି ଯଜ୍ଞରେ ଯେ ସେ ପଶୁକୁ ଉତ୍ସର୍ଗ କରନ୍ତି ତଦ୍ୱାରା ପଶୁର କ୍ଷତି ହୁଏ ନା, ସେ ନୂତନ ଜନ୍ମ ପାଏ, ନୂତନ ଶରୀର ପାଏ। ନୂତନ ଜନ୍ମ ନୂତନ ଶରୀର ପାଇ ଯଜ୍ଞ ଅଗ୍ନି ମଧ୍ୟରୁ ଲମ୍ଫ ଦେଇକି ବାହାରେ, ତା ମାନେ ନୂତନ ଜୀବନ ପାଇଯାଏ। ସେ ତା'ର ମୃତ୍ୟୁ ହୁଏ ନା ବା ତ ହତ୍ୟା କରାଯାଏ ନା, ତା'ର ଉପକାର ହୁଏ, ତାହା ପ୍ରକୃତରେ ହତ୍ୟା କୁହାଯିବ ନା। ଯାହାଙ୍କର ଏପରି ଜୀବନ ଦେବାର ଅଧିକାର ନାହିଁ, ଶକ୍ତି ନାହିଁ, ସାମର୍ଥ୍ୟ ନାହିଁ, ସେମାନଙ୍କର ହତ୍ୟା କରିବାର ଅଧିକାର କେଉଁଠି ଆସିଲା, ଏଇ କଥା କୁହାଯାଉଛି। ସେ କଥା ଶ୍ରୀମନ୍ ମହାପ୍ରଭୁ କାଜି ସହିତ ବାର୍ତ୍ତାଳାପ ସମୟରେ କହିଥିଲେ, କାଲି ଆମେ ସେ କଥା କହିଥିଲୁ। ସେଥିପାଇଁ କୌଣସି ଶାସ୍ତ୍ରରେ ଏହାକୁ ଅନୁମୋଦନ କରାଯାଉନାହିଁ। ଅବଶ୍ୟ ଥିଲା ସେ ଯୁଗରେ ଯେତେବେଳେ ବୈଦିକ ବ୍ରାହ୍ମଣ ପଣ୍ଡିତ ଗଣ ବେଦଜ୍ଞ ବ୍ରାହ୍ମଣ ଗଣଙ୍କର ଏ ଶକ୍ତି ଥିଲା, ସେମାନେ ବେଦମନ୍ତ୍ର ଉଚ୍ଚାରଣ କରିକି ଜୀବନ ଦାନ କରିପାରୁଥିଲେ। ସେତେବେଳେ ଏ ପଶୁମେଧ ଯଜ୍ଞର କଥା ଥିଲା, ତା ସେଥିରେ ପଶୁ କ୍ଷତି ହୁଏ ନା। କିନ୍ତୁ କଳିଯୁଗରେ ଏ ବ୍ରାହ୍ମଣ ନାହାନ୍ତି, ବ୍ରାହ୍ମଣଙ୍କର ଏତେ ଶକ୍ତି ନାହିଁ, କଳୁ ସର୍ବେ ଶୂଦ୍ର ସମ୍ଭବ, କଳିରେ ସବୁ ଶୂଦ୍ର ହିଁ, ସବୁ ବ୍ରାହ୍ମଣ ନାହାନ୍ତି। ସେଥିପାଇଁ ଏସବୁ ଯଜ୍ଞ ପଶୁପତ ଯଜ୍ଞ ନିଷେଧ କରାହେଇଛି। କଳୁ ପଞ୍ଚ ବିବର୍ଜିତା, କଳିଯୁଗରେ ପାଞ୍ଚ କଥା ନିଷେଧ କରାହେଇଛି। ଅଶ୍ୱମେଧଙ୍ଗବାଲମ୍ବମ ବଳପୈତୃ ସନ୍ନ୍ୟାସମ ବଳପୈତୃଗମ ଦେବରେଣ ପୁତ୍ର ପ୍ରତି କଳୁ ପଞ୍ଚ ବିବର୍ଜିତା, ଏ କଥା ଆମେ କାଲି କହିଥିଲୁ। କଳିଯୁଗରେ ପାଞ୍ଚଟି କଥା ନିଷେଧ କରାହେଇଛି। କଳିଯୁଗରେ ଏକମାତ୍ର ହରେନାମ ଯଜ୍ଞ, ଏକମାତ୍ର ନାମ ଯଜ୍ଞ ପ୍ରଚଳିତ, ଅନ୍ୟ ଯଜ୍ଞ କଳିଯୁଗରେ ପ୍ରଚଳିତ ନାହିଁ, ଏ କଥା ଶାସ୍ତ୍ର ଅଛି, ମହାଜନ ମାନେ କହୁଛନ୍ତି ଏବଂ ଏ କଥା କାଲି ଆମେ କହିଥିଲେ। ତେବେ ଏଠାରେ ମଧ୍ୟ ଶ୍ରୀ ନାରଦ ମୁନି ମହାଜନ ସୂତ୍ରେ ପ୍ରାମାଣିକ ମହାଜନ ସୂତ୍ରେ ସାଧୁ ମହାଜନାଚାର୍ଯ୍ୟ ସୂତ୍ରେ ଏ କଥା ଶ୍ରୀମଦ୍ ଭାଗବତରେ ମଧ୍ୟ କୁହାଯାଉଛି। ଯେଉଁମାନେ କ୍ରୁର ବ୍ୟକ୍ତି ସେମାନେ ପଶୁ ହତ୍ୟା କରିକି ଆନନ୍ଦ ପାଆନ୍ତି। ପଶୁମାନେ ଭାବୁଛନ୍ତି ଯେ ଏ ବ୍ୟକ୍ତି ଯଜ୍ଞର ପ୍ରକୃତ ଉଦ୍ଦେଶ୍ୟ କ'ଣ ତା ଜାଣିନାହିଁ। ହଁ, ଯଜ୍ଞ ହେଉଛି ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ପୃଥିବୀ ଧାମ, ତାହା ହେଉଛି ଯଜ୍ଞ। ଯଜ୍ଞର ଉଦ୍ଦେଶ୍ୟ ସେଇଟା, ଯଜ୍ଞର ଉଦ୍ଦେଶ୍ୟ ନୁହେଁ ଅନ୍ୟ କିଛି। ଭଗବାନ ବିଷ୍ଣୁ ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁ କୃଷ୍ଣଙ୍କର ପୃଥିବୀ ଧାମ। ପଶୁମାନେ ଭାବୁଛନ୍ତି ଏ ବ୍ୟକ୍ତିଟି ଯେ କ୍ରୁର ଭାବରେ ନିର୍ଦ୍ଦୟ ଭାବରେ ପଶୁହତ୍ୟା କରୁଛନ୍ତି ଯଜ୍ଞ ନାମରେ ବା ଧର୍ମ ନାମରେ, ଇଏ ଯଜ୍ଞର ପ୍ରକୃତ ଅର୍ଥ ଉଦ୍ଦେଶ୍ୟ ଜାଣିନାହାନ୍ତି। ଇଏ କେବଳ ପଶୁହତ୍ୟା କରିକିରି ଆନନ୍ଦ ପାଉଛନ୍ତି, ସନ୍ତୋଷ ପାଉଛନ୍ତି, ସେମାନେ ନିଶ୍ଚୟ ଆମକୁ ହତ୍ୟା କରିବେ, ସେ ଓନ୍ଲି କିଲାସ। ଏଇଟା ପଶୁମାନେ ଭାବୁଛନ୍ତି ବୋଲି ନାରଦମୁନି କହୁଛନ୍ତି। କାଲି ବି ଆମେମାନେ କହିଥିଲେ ଯେ ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଦରୁ ଉଦ୍ଧାର କରି କହିଥିଲେ ଯେଉଁମାନେ ଏ ପ୍ରକାର ନିର୍ଦ୍ଦୟ ଭାବରେ ଆଉ ମୂର୍ଖାମି କରି ଭ୍ରାନ୍ତି ଯୋଗୁଁ ଏପରି ପଶୁହତ୍ୟା କରନ୍ତି ବା ତାଙ୍କର ମାଂସ ଖାଆନ୍ତି, ତାହେଲେ ପରଜନ୍ମରେ ସେ ପଶୁମାନଙ୍କ ଦ୍ୱାରା ବା ସେ ମଧ୍ୟ ଏ ପ୍ରକାର ଭାବରେ ବଧ ହେବେ। ଏ ସୁଶିଦ୍ଧ କଥା, ଏ ଶାସ୍ତ୍ର ପ୍ରମାଣ ମହାତ୍ମା ସେଟା କହୁଛନ୍ତି, ଏପରି ପ୍ରମାଣ ଅଛି। ଆର ତେଣୁ ମତ୍ସ୍ୟ ମାଂସ ଆହାର ଭୋଜନ ନିଷେଧ କରାହେଇଛି, ଭକ୍ତିର ପ୍ରତିକୂଳ ଏଗୁଡ଼ାକ, ଭକ୍ତିର ବାଧକ ଏଗୁଡ଼ାକ। ହଁ, ମାନବ ଜୀବନ ସୁଦୃଢ଼, ମାନବ ଜ୍ୱନି ଏର ଉଦ୍ଦେଶ୍ୟ ଯେତେବେଳେ ପରମାର୍ଥ ଲାଭ ଲବ୍ଧା ସୁଦୃଢ଼ ଭୂସମ୍ଭବାନ୍ତି ମାନୁଷ୍ୟମର୍ଥ ନିତ୍ୟମ ପ୍ରିୟ ଧୀର, ଏ କଥା ବାରମ୍ବାର କୁହାଉଛି। ସୁଦୃଢ଼ ମାନବ ଜ୍ୱନି ସୁଦୃଢ଼, ଆଉ କେତେ ଲକ୍ଷ ଲକ୍ଷ ଜ୍ୱନିରେ ଭ୍ରମଣ କଲା ପରେ ମାନବ ଜ୍ୱନି ମିଳୁଛି, ତାର ଉଦ୍ଦେଶ୍ୟଟା କି ନା ପରମାର୍ଥ ଲାଭ। ଅନିତ୍ୟ, କିନ୍ତୁ ଏଇଟା ଆଜି ଅଛି କାଲି ନଷ୍ଟ ହେଇଯିବ, ସବୁଦିନ ରହିବ ନା। ଯେଉଁ ସ୍ୱଳ୍ପ କାଳ ପାଇଁ ସୁଯୋଗ ମିଳିଛି ବିବେକୀ ବ୍ୟକ୍ତି, ବୁଦ୍ଧିମାନ ବ୍ୟକ୍ତି, ପ୍ରାଜ୍ଞ ବ୍ୟକ୍ତି ଯେ ସେ ସୁଯୋଗଟା ନେବ, ଅର୍ଥାତ୍ ପରମାର୍ଥ ଲାଭ ପାଇଁ ଯେ ସୁଯୋଗ ମିଳିଛି ସେ ସୁଯୋଗଟା ସେ ନେବ, ଯେ ମୂର୍ଖ ସେ ସୁଯୋଗ ନିଏ ନା, ସେ ତାର ଜନ୍ମଟାକୁ ଅଧପାତ୍ୟ ଯାହା ଯାହା କୁହନ୍ତି, ଜନ୍ମଟାକୁ ଅପବ୍ୟବହାର, ସୁଯୋଗଟାର ଅପବ୍ୟବହାର କରିକିରି ନିଜ ଜ୍ୱନି ନର୍କକୁ ଗମନ କରି ନିଜ ଜ୍ୱନି ପାଏ, କେତେ ଦୁଃଖ ପାଏ। ସେଥିପାଇଁ ପ୍ରାଜ୍ଞ ବ୍ୟକ୍ତି, ବିଜ୍ଞ ବ୍ୟକ୍ତି ଯେଉଁମାନେ, ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ, ସେମାନେ କଥା ବୁଝିବା ଉଚିତ। ଜୀବନର ଉଦ୍ଦେଶ୍ୟ କି, ମାନବ ଜୀବନର ଉଦ୍ଦେଶ୍ୟ କି, ଯେଉଁ ପରମାର୍ଥ ଲାଭ ସେଥିପାଇଁ ପ୍ରଯତ୍ନ କର, ଆଉ ତୁମର ଇନ୍ଦ୍ରପ୍ରୀତି ବା ବିଶ୍ୱ ଭୋଗ ପାଇଁ ପ୍ରଯତ୍ନ କର ନା, ଏ ବାରମ୍ବାର କୁହାଯାଇଛି। ବିଶେଷ କରି ଆନିମାଲ ସାକ୍ରିଫାଇସ୍ ବା ପଶୁହତ୍ୟା ଯଜ୍ଞ ବା ଖାଦ୍ୟ ନାମରେ ପଶୁକୁ ମାରିବା, ଆଜିକାଲି ଯାହା କୁହାଯାଉଛି ଆମର ପରମାଣୁ କହିଲେ ସ୍ଲାଟର ହାଉସ୍, କୌଣସି ଖାନା ପ୍ରଚୁର ପରିମାଣରେ ଖୋଲା ହେଉଛି। ଯେଉଁମାନେ ଶାସକ ରହିଲେ ଶାସନ କରିବା ପାଇଁ ସେମାନେ ଅଜ୍ଞ ମୂର୍ଖ, ସେମାନେ ମଧ୍ୟ ଏ କଥା ଜାଣୁନାହାନ୍ତି। ସେମାନେ ଲାଇସେନ୍ସ ଦେଇଦେଉଛନ୍ତି, ଆଦେଶ ଅନୁମତି ଦେଇଦେଉଛନ୍ତି, କଂସେଇ ସବୁ ଅଛନ୍ତି, ସେମାନେ କଂସେଇଖାନା ଖୋଲି ଏ ଅବାଧ ଭାବରେ ଏ ପଶୁମାନଙ୍କୁ ହତ୍ୟା କରୁଛନ୍ତି। ତଦ୍ୱାରା ଯେ କେଡ଼େ ଗୋଟେ ପାପ ସେମାନେ କରୁଛନ୍ତି, କେବଳ ନିଜର ଯେ କ୍ଷତି କରୁଛନ୍ତି ତା ନୁହେଁ, ସମସ୍ତଙ୍କର କ୍ଷତି କରୁଛନ୍ତି। ଆମର ଦିଆ ଅଛି ଯିଏ ଯେ ହତ୍ୟା କଲା ପଶୁକୁ ସେ ତ ପାପୀ ନିଶ୍ଚିତ ଭାବରେ, ଏବଂ ଯେ ଆଦେଶ ଦିଏ, ଛଅ ଜଣଙ୍କର କଥା ଅଛି ଆମର, ଯେ ଆଦେଶ ଦିଏ ଯେ ପାଳିଥାଏ ହତ୍ୟା କରିବା ଉଦ୍ଦେଶ୍ୟରେ, ଏବଂ ଯେ ଦେଖେ ଯେ ହତ୍ୟା କରିବା ସମୟରେ ଧରେ ପଶୁକୁ, ଯେ ମାଂସ ବିକ୍ରି କରୁଛି ଏବଂ ମାଂସ ରାନ୍ଧୁଛି, ଯେ ପାକ ପାକ କରୁଛି ଆଉ ପରିବେଷଣ କରୁଛି ଖାଉଛି, ସମସ୍ତେ ପାପ ଭାଗି, ଏ ସମସ୍ତେ ପାପ ଭାଗି ବୋଲି କୁହାଯାଉଛି। ଛଅ ଜଣ ପ୍ରକାର ପାପ ଭାଗି ହେଉଛନ୍ତି, ତେଣୁ ଏଥିରୁ ଯେ ମୁକ୍ତି ମିଳିଯିବ ତାହା ନୁହେଁ, ଭୟଙ୍କର ପାପ ହିଁ। ଏଥିପାଇଁ ଯେ ପ୍ରଚୁର ଜମଦଣ୍ଡ ଭୋଗ କରିବା ପାଇଁ ପଡ଼େ, କଠିନ ଜମଦଣ୍ଡ ଭୋଗ କରିବା ପାଇଁ ପଡ଼େ, ହଜାର ହଜାର ବର୍ଷ ଧରି ନର୍କରେ ଦଣ୍ଡ ଭୋଗ କରିବା ପାଇଁ ପଡ଼େ, ଆଉ ସେ ପଶୁମାନେ ମଧ୍ୟ ପରଜନ୍ମରେ ତାକୁ ହତ୍ୟା କରନ୍ତି, ଏ କଥା ଅଛି ଆମର ସବୁ। ସେଥିପାଇଁ ଶାସ୍ତ୍ରରେ तस्मा शास्त्र प्रमाण कार्य कार्य व्यवस्थित श्रीमद्भगवद गीतार शास्त्र प्रमाण वैदिक शास्त्र से दिन आम कहते शास्त्र कहले कौन बुझा जाए ये वैदिक शास्त्र ये सब प्रमाण दि जा साधु महाजन जो मैंने शास्त्रज्ञ जो मैंने शास्त्र तत्व जानते से मैंने एक कौन सी धर्मशास्त्र कौन सी धर्म प्रकृत पक्ष धर्म तत्व जो मैंने जानते हैं से अनुमोदन कराएना ग्रहण कर सब से आम परमाराध्य गुरुदेव श्री श्रीमदेशी भक्ति वेदांत स्वामी रूपाजी महाराज तर भाष्य बड़ दुख प्रकाश करके एक कहते कौन सी धर्म एगुड़ा से जो मुसलमान मॉडर्न धर्म अच्छी से धर्म कथा ना प्रकृत पक्षे से कथा श्रीमन महाप्रभु तर वार्तालाप जो कार्य सहित होते एक परिष्कार भाव कही केवल एम ज्ञान ना एम तत्व जापार ना मूर्खामी भ्रम योग य प्रकार कहते आद्वारा से मैंने जे कि अकथनीय पाप करूँगी क्रूर से जापार ना अर्थात परिणति जे कि भयंकर जापार ना से जो मैंने समस्त जीव जगतर मंगल चिंता करूतान भगवान कृष्ण ही कहले से एकम्र मंगलाकांक्षी बंधु हाँ तेणु भगवान को जो मानी प्रिय भक्त से वैष्णव जो मैंने सर्वभूत हितेरता सर्वभूत हितेरता समस्त जीव जगतर मंगल करती से अमंगल कथा किसी ना से मानकर हृदय विगलित हुए ये सब देखी जमी जीशु ख्रीष्ट कथा ये श्री प्रभुपादी महाराज तर भाष्य उल्लेख कर जीशु ख्रीष्ट जो बार वर्ष बयस से पशुत्या देखिकी किपर व्यथित होते आई से धर्म जे ग्रहण क्रिश्चियनिटी जो ख्रीष्ट धर्म से प्रवर्तन कले से ख्रीष्ट धर्म से देले टेन कमांडमेंट्स दे गोटे कमांडमेंट्स दाओ शाल नॉट किल हत्या करवा उचित नुहे ये कथा दिया जाऊँगी से कौन से धर्म आशेषकर सनातन धर्म परम धर्म आमर जे ये जो आत्मधर्म वैष्णव धर्म इतने तो जीवे दया नाम रुचि सर्वधर्म सार भी कह जीवे दया नाम रुचि सर्वधर्म सार जीव मात्र भगवान अंश विशेष मानस जीव लोके जीवभूत सनातन एक गीतारे भगवान कृष्ण कहले सनातन भाव शाश्वत भाव जीव मोर अंश विशेष चिन्मय सच्चिदानंदमय तेणु नित्य शाश्वत आ भगवान ईश्वर परम कृष्ण सच्चिदानंद विग्रह अनादिराज गोविंद सर्वकारण कारण से परमेश्वर से गोविंद से कृष्ण सचित आनंदमय तेणु जीव से अनुसार सच्चिदानंदमय भगवान को अंश आ भगवान हूँ एकमात्र प्रीतिर वस्तु तेणु तक भल पाई से तो वस्तु जीव मात्र प्रत्येक भल पाइब क्रूरता निर्दयता किपर प्रकाश पाइब ये तत्व जो मैं जानवे से कदापि कथा करें से अतत्वज्ञ जो मैंने कि तत्व जाना ना मूर्ख से मैंने क्रूरता अवलम्बन करपरि कर आनंद ही पाँच कि प्रकार आनंद मृगारी व्याध कथा से दिन कहते ना तो मुनि महाजन सूची कथ कहते से मत मृगारी व्याध को परिवर्तन करदे कि पशुत्या से यपरी आनंद पाला अधा मरा कर छटपट हेले से आनंद पाला कि प्रकार आनंद तुम्हें पाच यूर तुम्हें जे यार परिणति जे कौन हम खेत के जन्म धरिकी तुम्हें जे ई प्रकार कष्ट पाइब यह तुम जाणिना ना तुम कह साधु कथा साधुर कथा साधुर कृपा ही जाइए साधुर कृपा तेणु से गंभीरता सहकार ग्रहण कला साधु अनुनय विनय करिकिरि तांकर पदार बिन्दर पत्त हेकिरि हाँ क्षमा भिक्षा कलाई मत उपदेश दियंतु मु कि उद्धार पाइ सब तार आनुगत्य देखि नारद मुनि कृपा कले कहला हाँ उपाय अच्छी तुम्हें जदि मो कथा मानव तुम कह मो कथा मान ले न मानले कहीं कह बरम का कहक आसी मारस मार्दे पुरस्कार चौपट कहीं कह ये क्रूरता कहीं से कहला ना आप कह मानि भाई तेणु नारद मुनि कहले पूरा पूरी बंद कर धनु भांगिक फोपाड़ी दिव जहाँ इस प्रकार कर रोजगार कर सब दान कर दि जा सब दान कर ब्राह्मण वैष्णव मान को दान कर दि तुम ये चली आस दुईज अच्छ पुरुष स्त्री ये चली आस आठ तुलसी चौरा कर नाम कीर्तन कर हरे कृष्ण हरे कृष्ण कृष्ण हरे 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 राम उपदेश दे तत्पूर्व प्रचार था भांगी देते खाइबी कौन खाद्य कथा बड़ पाग ये सर चिंताटा अच्छा खाइबा को आम पठेवा कहवर भांगीदेला जहाँ नारद मुनि कहले ता अक्षर अक्षर पालन करके चली आसठी प्रणाम कला नारद मुनि आदेश पालन करके कृपा साधु कृपा गुरु कृपा लाभ कला साधु ही गला परिवर्तन ही गला ता क्रूर हृदय परिवर्तन ही गला एपरी परिवर्तन ही गला जे से गोटे पिंपुड़ी मारिबा पई आ इच्छा ही होला ना ये परिवर्तन ही गला अलौकिक परिवर्तन संपूर्ण परिवर्तन ही गला क्रूर हृदय तार दया विगड़ित हो गला कठिन हृदय केते कोमल हो गला ये कथा छे हमर परे तोले नारद मुनि तांगर बंधु पर्वतम मुनि को संगे नहीं करी आसले आस जीवा जन शिष्य अच्छे देखी बोली दूर देखला गुरुदेव आस गुरुदेव दंडवत करने बाहर देख पिंपुड़ी सब मला मला होकर उठी किपड़ी दंडवत कर पड़गले पिंपुड़ी मरीजे से हो हा कर पिंपुड़ी तोड़ा चेष्टा कर नारद मुनि तुम देख देख ये लोक ये प्रकार करूला एपरी क्रूर था हाँ जे कि धर्मला करोष सतोष पाला आनंद पाला बर्तमान पिंपुड़ी मारे चाहते ये प्रकार भव्य परिवर्तन हो जाए ये साधु कृपा कृपा से मानक कृपा ना ये प्रकार क्रूर व्यक्ति मान परिवर्तन किपर हम सीटा कथा कहुचे ये आम बहु कथ सम्बन्ध में आश्न आसे शास्त्र कौन पशुपत कथ अच्छी कि ये प्रश्न आसुच पशुपत करवा कदापि शास्त्र तात्पर्य नुहे ये से कथा कह कौन धर्म शास्त्र ना पशुपत करवा शास्त्र तात्पर्य नुहे माँ हिंसा सर्वाणी भूतानी वेद वाक्य अच्छे माँ हिंसा सर्वाणी भूतानी पशु हिंसा को संपूर्ण निषेध कर मानव स्वभाव जेपर्यंत तामसिक राजसिक थाए से पर्यंत स्वभाव तो स्त्री संग लिप्सा आमिष भोजन सुरापान रत थाए ए प्रकार लोक मान प्रकार कार्य निमित्त वेद आज्ञार कौन अपेक्षा ना वेदर तात्पर्य है जे पर्यंत मानव कौन सात्विक हो पशुबद्ध स्त्री संग लालसा सुरापान परित्याग न करिछन्ति से पर्यंत से प्रवृत्ति खर्ब करिबा निमित्त बह द्वारा स्त्री संग यज्ञ पशुबद्ध एवं विशेष विशेष क्रियार सुरापान करने को कहा जाए ये उपाय द्वारा प्रवृत्ति संकुचित हेले क्रमश ए कर्मरु व्यक्ति निवृत्त हो वेद यही तात्पर्य पशुबद्ध करवा वेद आदेश नुहे भागवत एकादश स्कंद प्रमाण दिखाई लोके व्यवायामी समद्य सेवा नित्यास्तु जंतुर नहीं तत्र चोदना व्यवस्थितिस्तेषु विवाह यज्ञ सुराग्रहीरा सुनी ब्रूति रिष्टा एक कथा श्रीमद्भागवत एकादश स्कंद यह लोक स्त्री संग मत्स्यमांस भोजन मद्यपान स्पृहा जीव नैसर्गिक एथिपाई शास्त्र कौन से आदेश प्रेरणा नाई से समस्त प्रवृत्तिर निवृत्ति निमित्त बह द्वारा स्त्री संग यज्ञ विशेष पशुहत्या आमिष भोजन सुरा ग्रहण व्यवस्थित होती से सम्बन्ध में शास्त्र अच्छी जो मैंने तांत्रिक कंत्रिक मान कथा कहते तांत्रिक जो माने तंत्र साधना करती काली पूजा इत्यादि करती से माने सेठी सुरा अर्पण करती आउ आमिष अर्पण करती पशु इत्यादि करती किंतु ता वेदर तात्पर्य नुहे जद घ्राण भक्ष्य विहित सुराया ये कथा अच्छी शास्त्र जद घ्राण भक्ष्य विहित सुराया से मानी कहे से मैंने सुरा अर्पण करेंगे से कौन आघ्राण करेंगे ढक ढक कर पीबार कथा ना ये कथा अच्छे आंत्रिक मैंने भौतिक कामना चरितार्थ करने तंत्र शक्ति लाभ करने को प्रकार करती परमार्थिक कदापि नुहे से अति तामसिक राजसिक तामसिक प्रकृति जो तम गुण था राक्षस श्रेणी से मैंने प्रकार करती सात्विक व्यक्ति कथा करना से कहुचे प्रवृत्ति नवृत्ति निमित्त बहुत द्वारा स्त्री सभ्य यज्ञ विशेष आमिष भोजन सुरा ग्रहण व्यवस्थित होती अदेव नवृत्त ही वेदर गुढ़ तात्पर्य वैष्णव मान एकमात्र सिद्धांत जे तामसिक राजसिक लोक मैंने पशुवध करती से कौन से आपत्ति ना कि सात्विक व्यक्ति यह कर्तव्य नुहे जीव हिंसा पशु प्रवृत्ति नारद वाक्य अच्छी भागवत प्रथम स्कंधे अहस्तानी सहस्तानां अपदानी चतुष्पदां लघुनी तत्र महतां जीव जीवस्य जीवनम काली से कथा आम कहते हस्तहीन पशु प्रवृत्ति जीवगण हस्तयुक्त मानवादि जीवगण पदहीन तृणादि चतुष्पद पशुगण क्षुद्र जीवगण बृहत जीवगण खाद्य यहीपरि एक जीव ही अन्य जीवर जीविका जीवस्य जीवनम से कथा कहुचे जीव जीवस्य जीवनम मनोवाक्य मन संहितार अच्छी प्रवृत्ति रेसा भूतान निवृत्ति स्तु महाफल अर्थात प्राणी मानक ये प्रकार प्रवृत्ति हेले निवृत्ति मार्ग ही महाफलदायक से निवृत्ति उपदेश शास्त्र साधु शास्त्र गुरु वर्ग ही दिखती से नारद मुनि एक कथा ही कहते जो थे कि मानव जीवन जो उद्देश्य परमार्थ लाभ ता नद्देश्य सार्थ न मानव जन्म लाभ करी पशुपरी जीवन धारण कले फल किए हो सुजोग हर एवं परवर्त जन्म पशुजनी नीच जोनी ही बहु बहु वर्ष हजार हजार वर्ष धरिक नर्क भोग कर नीच जोनी ही पाइब इटे कथा कि दुख कि जंत्रणा कि जीव यार परिणतिटा कौन हम बेकी लोक बुझीपाइ उचित से साधु सन्त महाजनगण जे कि आम मान अत्यंत जहाँ सुहृदन मंगलाकांक्षी बंधु से मैंने आम कल्याणार्थी उपदेश मान दौर तेणु बेकी लोकता ग्रहण कर